ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀ। ବିଶ୍ୱ ନବସୃଜନ ଏବଂ ସମାଧାନର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଉଭା ହୋଇଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ର, କହିଲେ ପ୍ରଧାନମନ୍ତ୍ରୀ। ବିଶ୍ୱର ଅବଶିଷ୍ଟ ରାଷ୍ଟ୍ରଗୁଡ଼ିକ ତୁଳନାରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଆର୍ଥିକ କ୍ଷମତା ଦୁଇଗୁଣ ବୃଦ୍ଧି ନେଇ ଦେଲେ ସୂଚନା। ନୂଆଦିଲ୍ଲୀରେ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ ମାଲେସିଆକୁ ହରାଇ ଭାରତୀୟ ପୁରୁଷ ଦଳ ଜୁନିୟର ଏସୀୟ କପ୍ ହକି ଫାଇନାଲକୁ ଉନ୍ନୀତ। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହେବ। ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୁଇଦିନିଆ ସମ୍ମିଳନୀରେ ଭାରତ, ବ୍ରାଜିଲ, ଚୀନ, ଇଜିପ୍ଟ, ଇଥୋପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି 11 ପ୍ରମୁଖ ବିକାଶଶୀଳ ଅର୍ଥନୀତି ଯୁକ୍ତ ରାଷ୍ଟ୍ରଗୁଡ଼ିକ ଯୋଗଦେବେ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ପ୍ରସ୍ତୁତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରିଲ୍ ରାମାଫୋସା, ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତା ଏଲ୍ ସିସି, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବାଓ ସୁବିଆନ୍ତୋ, ଇରାନ ରାଷ୍ଟ୍ରପତି ମାସୁଦ ପେଜେକ୍ସିଆନ, ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲେଦ ବିନ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହିଆ ଏବଂ ଇଥୋପିଆର ପ୍ରଧାନମନ୍ତ୍ରୀ ଅବିୟ ଅହମ୍ମଦ ଅଲ୍ଲୀଙ୍କ ସମେତ ବହୁ ବିଶ୍ୱ ନେତୃବୃନ୍ଦ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଏବଂ ଭିଏତନାମର ପ୍ରଧାନମନ୍ତ୍ରୀ ଲେ ମିନ୍ ହୁଙ୍କ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବେ। ବ୍ରାଜିଲର ବୈଦେଶିକ ବ୍ୟାପାର ମନ୍ତ୍ରୀ ମାଓରୋ ଭିରା ଓ ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସାଲ ବିନ୍ ଫରା ଅଲ୍ ସାଉଦ ନିଜ ନିଜ ଦେଶ ଲାଗି ଏହି ସମ୍ମିଳନୀରେ ପ୍ରତିନିଧିତ୍ୱ କରିବେ। ଏତଦ୍ବ୍ୟତୀତ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରସ୍ ଆଧାନମ୍ ଘେବ୍ରିୟସ୍ ଏବଂ ନୂତନ ବିକାଶ ବ୍ୟାଙ୍କର ଅଧ୍ୟକ୍ଷ ଡିଲ୍ମା ରାଓସେଫ୍ଙ୍କ ସମେତ ଅନ୍ୟ କେତେକ ଆନ୍ତର୍ଜାତିକ ସଂଗଠନର ମୁଖ୍ୟ ମଧ୍ୟ ଏହି ଦୁଇଦିନିଆ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବୈଠକ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଭିନ୍ନ ପ୍ରସଙ୍ଗରେ ସମ୍ମିଳନୀ ଅବସରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସକାରାତ୍ମକ ତଥା ଅର୍ଥପୂର୍ଣ୍ଣ ଆଲୋଚନା ହେବ। ବିଶ୍ୱ କଲ୍ୟାଣ ଦିଗରେ ଏହି ବୈଠକର ନିର୍ଯ୍ୟାସ ମାର୍ଗଦର୍ଶନ କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି। ବୈଠକ ଅବସରରେ ଆସନ୍ତାକାଲି ସମାବେଶୀ ବିଶ୍ୱ ପ୍ରଶାସନ ଏବଂ ବହୁପକ୍ଷୀୟ ସୁଦୃଢ଼ତା ଶୀର୍ଷକ ଏକ ଅଧିବେଶନ ଆୟୋଜିତ ହେବ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃମଣ୍ଡଳୀ ଭାରତ ମଣ୍ଡପମ୍ଠାରେ ଆୟୋଜିତ ନବସୃଜନ ପ୍ରଦର୍ଶନୀକୁ ମଧ୍ୟ ପରିଦର୍ଶନ କରିବେ। ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା କରିବେ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତାମାନେ ଏକ ମିଳିତ ଚାରାରୋପଣ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ଏହାପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଦ୍ୱାରା ଆୟୋଜିତ ନୈଶଭୋଜିରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ବିଶ୍ୱ ନବସୃଜନ ଏବଂ ସମାଧାନର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଉଭା ହୋଇଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଚାଲିଥିବା ବ୍ରିକ୍ସ ବିଜିନେସ୍ ଫୋରମ୍ ନେତୃମଣ୍ଡଳୀ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ବିଶ୍ୱ ଜନସଂଖ୍ୟାର 50%, ଜିଡିପିର 40% ଏବଂ ବିଶ୍ୱ ବାଣିଜ୍ୟର 25%ରୁ ଉର୍ଦ୍ଧ୍ୱ ପ୍ରତିନିଧିତ୍ୱ କରୁଛନ୍ତି। ସେ କହିଛନ୍ତି ଏହିସବୁ ବର୍ଷଗୁଡ଼ିକରେ ବିଶ୍ୱର ଜିଡିପି 2.5 ବୃଦ୍ଧି ପାଇଥିବାବେଳେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ମିଳିତ ଜିଡିପି ପରିମାଣ ପ୍ରାୟ 4.5 ବୃଦ୍ଧି ପାଇଛି। ସେ କହିଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ଆର୍ଥିକ କ୍ଷମତା ବିଶ୍ୱ ଅବଶିଷ୍ଟ ରାଷ୍ଟ୍ରଗୁଡ଼ିକ ତୁଳନାରେ ପାଖାପାଖି 2 ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱରେ ଅନିଶ୍ଚିତତା ପରିସ୍ଥିତି ସତ୍ତ୍ୱେ ଭାରତ ଅଭିବୃଦ୍ଧି ଏବଂ ସ୍ଥିରତା କ୍ଷେତ୍ରରେ ଆସ୍ଥା ବଜାୟ ରଖିଛି।
ଆଜ ବ୍ରିକ୍ସ କେ ଦେଶ ବିଶ୍ୱ କି 50% ପପୁଲେସନ, 40% ଜିଡିପି ଅର୍ 25% ସେ ଅଧିକ ଟ୍ରେଡ୍ କୋ ରିପ୍ରେଜେଣ୍ଟ କରତେ ହୈଁ। ଇତନା ହି ନହିଁ, ଇନ ବର୍ଷୋଁ ମେଁ ଯହାଁ ଗ୍ଲୋବାଲ ଜିଡିପି କରିବ 2.5 ହୁଈ ହୈ, ୱହିଁ ବ୍ରିକ୍ସ ଦେଶୋଁ କି କମ୍ବାଇନ୍ ଜିଡିପି କରିବ 4.5 ହୁଈ ହୈ। ୟାନି ବ୍ରିକ୍ସ କି ଇକୋନୋମିକ ଷ୍ଟ୍ରେଙ୍ଗଥ दुनिया की तुलना में करीब 2 गुनी रफ्तार से बढ़ी है। ब्रिक्स देश ग्लोबल इनोवेशन और सॉल्यूशंस के लिए महत्वपूर्ण सेंटर्स भी बन रहे हैं।
आपण माने संवाद सुनछंती आकाशवाणी रो। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଆଜି ରାଜନୀତି, ଅର୍ଥନୀତି, ପ୍ରତିରକ୍ଷା, ଶକ୍ତି, ମହାକାଶ, ଦକ୍ଷତା ଏବଂ ଜନସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଦ୍ୱିପାକ୍ଷିକ ଆଲୋଚନାରେ ଉଭୟ ନେତା ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି। ଉଭୟ ପଶ୍ଚିମ ଏସୀୟ ଏବଂ ବ୍ଲାକ୍ ସି ଅଞ୍ଚଳରେ ଚାଲିଥିବା ବିବାଦ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହିସବୁ ବିବାଦର କୂଟନୈତିକ ସ୍ତରରେ ଆଲୋଚନା ଦ୍ୱାରା ସମାଧାନ ସମ୍ଭବପର ହୋଇପାରିବ ବୋଲି ଦୋହରାଇଛନ୍ତି। ଭାରତ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ସହାୟତା ପ୍ରଦାନ ଲାଗି ସର୍ବଦା ପ୍ରସ୍ତୁତ ଅଛି ବୋଲି ଶ୍ରୀ ମୋଦି କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଉଭୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ରାଷ୍ଟ୍ରପତି ଶ୍ରୀ ପୁତିନ୍ ରୁଷ୍ର ଆନ୍ତର୍ଜାତିକ ଶିଳ୍ପ ପ୍ରଦର୍ଶନୀ ଇନୋପ୍ରୋମ୍ ଇଣ୍ଡିଆ ସ୍ୱାଗତ କରିଛନ୍ତି। ଭାରତରେ ଏହି ପ୍ରଦର୍ଶନୀ ପ୍ରଥମ ଥର ପାଇଁ ଚଳିତ ମାସ 9 ତାରିଖରୁ ଆରମ୍ଭ ହୋଇଥିଲା। ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ଶିଳ୍ପ ସମ୍ପର୍କକୁ ବୃଦ୍ଧି କରିବା ଲାଗି ଗୁରୁତ୍ୱ ପ୍ରଦାନ କରାଯାଇଛି। ଉଭୟ ନେତା ଇନୋପ୍ରୋମ୍ ଇଣ୍ଡିଆ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ଏବଂ ଅଂଶଗ୍ରହଣକାରୀଙ୍କ ସହ ମତ ବିନିମୟ କରିଥିଲେ। ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗିଦାରିତା ସମ୍ପର୍କକୁ ସୁଦୃଢ଼ କରିବା ନେଇ ଉଭୟ ନେତା ସହମତି ପ୍ରକାଶ କରିଥିଲେ। ରାଷ୍ଟ୍ରପତି ପୁତିନ 24ତମ ଭାରତ ରୁଷ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ରୁଷ ଯିବାକୁ ନିମନ୍ତ୍ରଣ କରିଛନ୍ତି। ଆଜି ସନ୍ଧ୍ୟାରେ ଶ୍ରୀ ମୋଦି ଇରାନ୍ ରାଷ୍ଟ୍ରପତି ମାସୁଦ୍ ପେଜେକ୍ସିଆନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ପେଜେକ୍ସିଆନ୍ ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଭୟଙ୍କ ମଧ୍ୟରେ ଆଲୋଚନା ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ନୂଆଦିଲ୍ଲୀଠାରେ ମଧ୍ୟ ସମ୍ମିଳନୀ ଅବସରରେ ଶ୍ରୀ ମୋଦି ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ଙ୍କ ସହ ସାକ୍ଷାତ ଆଲୋଚନା କରିବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ ଜନସାଧାରଣଙ୍କୁ ପରିବେଶ ଅନୁକୂଳ ମାଟିରେ ତିଆରି ଗଣେଶ ମୂର୍ତ୍ତି ପୂଜା କରି ଗଣେଶ ଚତୁର୍ଥୀ ପାଳନ କରିବା ଲାଗି ନିବେଦନ କରିଛନ୍ତି। ଶ୍ରୀକାକୁଲମ୍ଠାରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଛାତ୍ରଛାତ୍ରୀମାନଙ୍କୁ ମାଟିରେ ତିଆରି ଗଣେଶ ମୂର୍ତ୍ତି ବଣ୍ଟନ କରିଥିଲେ। ସେ କହିଛନ୍ତି ମାଟି ମୂର୍ତ୍ତି ବ୍ୟବହାର ଦ୍ୱାରା ଏହା ପରିବେଶକୁ ସୁରକ୍ଷିତ ରଖିବା ସହ ପ୍ରକୃତ ଧାର୍ମିକ ମନୋଭାବ ସହ ପାଳନ ଅନୁଭବ ହୋଇଥାଏ। ଗଣେଶ ଚତୁର୍ଥୀ ପୂର୍ବରୁ ସମସ୍ତ ନିର୍ବାଚନ ମଣ୍ଡଳୀ ମୁଖ୍ୟ କାର୍ଯ୍ୟାଳୟରେ ଗଣେଶ ମୂର୍ତ୍ତି ବଣ୍ଟନ କରିବା ଲାଗି ସେ କହିଛନ୍ତି। ଏହାଦ୍ୱାରା ସ୍ଥାନୀୟ କୁମ୍ଭାରବର୍ଗର ଲୋକମାନେ ଉପକୃତ ହୋଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୋକାଲ୍ ଫର୍ ଲୋକାଲ୍ ଆହ୍ୱାନକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଏବଂ ସ୍ଥାନୀୟ କାରିଗରମାନଙ୍କୁ ଆର୍ଥିକ ସହାୟତା ଏବଂ ଜୀବିକା ଉପାର୍ଜନର ସୁଯୋଗ ଦେବା ଲାଗି ଏହା ଏକ ଉଚିତ ପଦକ୍ଷେପ ହୋଇପାରିବ ବୋଲି ସେ କହିଛନ୍ତି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଭାରତର ଶକ୍ତି ସୁରକ୍ଷା, ଶିଳ୍ପଭିତ୍ତିକ ପ୍ରତିଯୋଗିତା ଏବଂ ଜାତୀୟ ସୁରକ୍ଷା ଦିଗରେ ଖଣିଜ ପଦାର୍ଥଗୁଡ଼ିକର ଗୁରୁତ୍ୱ ରହିଛି। ନୂଆଦିଲ୍ଲୀଠାରେ ଉନ୍ନତ ପଦାର୍ଥ, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ଧାତୁ ପର୍ଯ୍ୟବେସିତ ତୃତୀୟ ବିଶ୍ୱ ସମ୍ମିଳନୀରେ ଯୋଗଦେଇ ଡକ୍ଟର ସିଂ କହିଛନ୍ତି ପ୍ରଯୁକ୍ତିବିଦ୍ୟା ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଧାତୁ ଏବଂ ଖଣିଜ ପଦାର୍ଥଗୁଡ଼ିକର ପ୍ରମୁଖ ଭୂମିକା ରହିବ। ଶକ୍ତି ସୁରକ୍ଷା, ଶିଳ୍ପ ପ୍ରତିଯୋଗିତା ଏବଂ ଜାତୀୟ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଏଗୁଡ଼ିକର ଚାହିଦା ରହିବ। ଜୁନିୟର ଏସୀୟ କପ୍ ହକି ଫାଇନାଲ୍କୁ ଭାରତୀୟ ପୁରୁଷ ଦଳ ଉନ୍ନୀତ ହୋଇଛି। ଚୀନ୍ର ମୋକିଠାରେ ଚାଲିଥିବା ସେମିଫାଇନାଲ୍ ମ୍ୟାଚ୍ରେ ଭାରତ ମାଲେସିଆକୁ 3-1 ଗୋଲ୍ରେ ପରାସ୍ତ କରିଛି। ଭାରତର ଅଧିନାୟକ ଅନମୋଲ ଏକ୍କା 2ଟି ଗୋଲ୍ ଦେଇଥିବାବେଳେ ସୁଖବିନ୍ଦର 1ଟି ଗୋଲ୍ ଦେଇଛନ୍ତି। 5ଥର ବିଜେତା ଭାରତୀୟ ଦଳ ପୁଲ୍ ଏ ଗ୍ରୁପ୍ର ଶେଷ ମ୍ୟାଚ୍ରେ ଚୀନ୍କୁ 15-0 ଗୋଲ୍ରେ ପରାସ୍ତ କରିଥିଲା। ଆସନ୍ତା ରବିବାର ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ଦଳ ଦକ୍ଷିଣ କୋରିଆକୁ ଭେଟିବ। ଦକ୍ଷିଣ କୋରିଆ ପାକିସ୍ତାନକୁ 4-1 ଗୋଲ୍ରେ ପରାସ୍ତ କରି ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଆସନ୍ତାକାଲି ଭାରତୀୟ ଜୁନିୟର ମହିଳା ଦଳ ସେମିଫାଇନାଲ୍ରେ ଦକ୍ଷିଣ କୋରିଆକୁ ଭେଟିବ। ମହିଳା ଏସୀୟ କପ୍ ଟି20 କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଆଜି ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଦୁବାଇଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8ଟାରେ ଆରମ୍ଭ ହେବ। ମ୍ୟାଚ୍ର ବିଜେତା ଆସନ୍ତା ରବିବାର ଦିନ ଫାଇନାଲ୍ରେ ଭାରତକୁ ଭେଟିବ। ଅନ୍ୟପକ୍ଷରେ ଭାରତ ପ୍ରଥମ ସେମିଫାଇନାଲ୍ରେ ବାଂଲାଦେଶକୁ 40 ରନ୍ରେ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛି। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀ। ବିଶ୍ୱ ନବସୃଜନ ଏବଂ ସମାଧାନର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଉଭା ହୋଇଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ର, କହିଲେ ପ୍ରଧାନମନ୍ତ୍ରୀ। ବିଶ୍ୱର ଅବଶିଷ୍ଟ ରାଷ୍ଟ୍ରଗୁଡ଼ିକ ତୁଳନାରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଆର୍ଥିକ କ୍ଷମତା 2 ଗୁଣ ବୃଦ୍ଧି ନେଇ ଦେଲେ ସୂଚନା। ନୂଆଦିଲ୍ଲୀରେ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଏବଂ ମାଲେସିଆକୁ ହରାଇ ଭାରତୀୟ ପୁରୁଷ ଦଳ ଜୁନିୟର ଏସୀୟ କପ୍ ହକି ଫାଇନାଲକୁ ଉନ୍ନୀତ। ସମ୍ବାଦ ଶେଷ ହେଲା।